ହ୍ୟାଲୋ ସାବିତ୍ରୀ, ମୁଁ କହୁଛି ଗଙ୍ଗୁଆ ବସ୍ତି ସାବିତ୍ରୀ ଗାଈ। ଆମର ଏଇଠି କଣ କିଛି ବ୍ୟବସ୍ଥା ନାହିଁ, ଲାଇନ ନାହିଁ, ବାଟ ନାହିଁ, ଆଉ ଦିନେ ଲାଇଟିଂ ନାହିଁ, ଆଉ ଆମର କିଛି ସୁବିଧା ନାହିଁ, ଅଙ୍ଗନବାଡି ନାହିଁ, ଆଉ କମିଟି ଘର ନାହିଁ, ଆମର ଇଲେକ୍ଟ୍ରିରେ ଲାଇନ ତ ନାହିଁ। ଦିନେ ଦୁପରେ ଆମର ସାପ ବେଙ୍ଗ ସବୁ ଘର ଭିତରେ ପଶୁଛନ୍ତି, ପିଲାମାନେ କେହି ପାଠ ପଢିପାରୁନାହାନ୍ତି, ଡିବି ଆଲରେ ପାଠ ପଢୁଛନ୍ତି ପିଲାମାନେ, ଆଉ ସ୍କୁଲ ବି ଯାଇପାରୁନି, ବାଟ ନାହିଁ, କିଛି ନାହିଁ, ଆଉ ଆମର ଟିକେ ସୁବିଧା କରିଲେ ଆମକୁ ଟିକେ ଭଲ ହେଇଥାନ୍ତା।